ଶାନ୍ତି ମହାବାକ୍ୟ 22 ନଭେମ୍ବର 2025 ପ୍ରାତଃ ମୁରଲୀ ବାପଦାଦା ମଧୁବନ ଆଜି ଶିବବାବା କହୁଛନ୍ତି ମିଠିଏ ବଚ୍ଚେ ସମସ୍ତଙ୍କୁ ଏହି ଖୁସି ଖବର ଶୁଣାଓ ଯେ ଏବେ ଦୈବୀ ରାଜବଂଶର ସ୍ଥାପନା ହେଉଛି ଯେତେବେଳେ ଦୁନିଆ ନିର୍ବିକାରୀ ହୋଇଯିବ ସେତେବେଳେ ବାକି ସମସ୍ତେ ବିନାଶ ହୋଇଯିବେ ଆଜିର ପ୍ରଶ୍ନ ଅଛି ରାବଣର ଅଭିଶାପ କେତେବେଳେ ମିଳୁଛି ଏବଂ ସ୍ଥାପିତ ହେବାର ଲକ୍ଷଣ କ'ଣ ଉତ୍ତର ଅଛି ଯେତେବେଳେ ତୁମେମାନେ ଦେହ ଅଭିମାନୀ ହୋଇଯାଉଛ ସେତେବେଳେ ରାବଣର ଅଭିଶାପ ମିଳିଯାଉଛି ସ୍ଥାପିତ ଆତ୍ମାମାନେ ବିକାରୀ କାଙ୍ଗାଳ ହୋଇ ତଳକୁ ତଳ ଖସି ଚାଲିଥାନ୍ତି ଏବେ ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ଦେହି ଅଭିମାନୀ ହେବାକୁ ପଡ଼ିବ ନିଜର ଦୃଷ୍ଟିବୃତ୍ତିକୁ ପବିତ୍ର କରିବାକୁ ପଡ଼ିବ ଓମ୍ ଶାନ୍ତି ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ 84 ଜନ୍ମର କାହାଣୀ ଶୁଣାଉଛନ୍ତି ଏ କଥା ତ ବୁଝୁଛ ଯେ ସମସ୍ତେ 84 ଜନ୍ମ ନେବେ ନାହିଁ ତୁମେ ହିଁ ସମସ୍ତେ ସତ୍ୟଯୁଗ ଆଦିରେ ପୂଜ୍ୟ ଦେବୀ ଦେବତା ଥିଲ ଭାରତରେ ପୂର୍ବରୁ ପୂଜ୍ୟ ଦେବୀ ଦେବତା ଧର୍ମର ରାଜ୍ୟ ଥିଲା ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା ତେଣୁ ନିଶ୍ଚୟ ରାଜବଂଶ ରହିଥିବ ରାଜ ପରିବାରର ମିତ୍ର ସମ୍ବନ୍ଧୀ ମଧ୍ୟ ଥିବେ ପ୍ରଜା ମଧ୍ୟ ରହିଥିବେ ଏହା ଯେପରି ଏକ କାହାଣୀ 5000 ବର୍ଷ ପୂର୍ବରୁ ମଧ୍ୟ ଏହାଙ୍କର ରାଜ୍ୟ ଥିଲା ଏହାଙ୍କୁ ସ୍ମୃତିରେ ଆଣିବାକୁ ପଡୁଛି ଭାରତରେ ଆଦି ସନାତନ ଦେବୀ ଦେବତା ଧର୍ମର ରାଜ୍ୟ ଥିଲା ଏହାକୁ ଅବିନାଶୀ ପିତାବସୀ ବୁଝାଉଛନ୍ତି ଯାହାଙ୍କୁ ହିଁ ଜ୍ଞାନର ସାଗର ବୋଲି କୁହାଯାଉଛି ତାଙ୍କ ନିକଟରେ କେଉଁ ବିଷୟରେ ଜ୍ଞାନ ରହିଛି ମନୁଷ୍ୟ ଭାବୁଛନ୍ତି ଭଗବାନ ସମସ୍ତଙ୍କର ଅନ୍ତରକୁ କର୍ମ ବିକର୍ମକୁ ଜାଣିଛନ୍ତି କିନ୍ତୁ ଏବେ ବାବା ବୁଝାଉଛନ୍ତି ପ୍ରତ୍ୟେକ ଆତ୍ମାଙ୍କୁ ନିଜ ନିଜର ଅଭିନୟ ମିଳିଛି ସବୁ ଆତ୍ମାମାନେ ପରମଧାମରେ ରହନ୍ତି ତାଙ୍କ ମଧ୍ୟରେ ସମସ୍ତ ଅଭିନୟ ଭରି ରହିଛି ସମସ୍ତେ ପ୍ରସ୍ତୁତ ହୋଇ ବସିଛନ୍ତି ଯେ କର୍ମକ୍ଷେତ୍ରକୁ ଯାଇ ନିଜର ଅଭିନୟ କରିବେ ଏକଥା ମଧ୍ୟ ତୁମେ ଜାଣୁଛ ଯେ ଆମେ ଆତ୍ମାମାନେ ସବୁ ଅଭିନୟ କରୁଛୁ ଆତ୍ମା ହିଁ କହୁଛି ଏହା ଖଟା ଏହା ଲୁଣିଆ ଅଟେ ଆତ୍ମା ହିଁ ବୁଝୁଛି ମୁଁ ଏବେ ବିକାରୀ ପାପାତ୍ମା ହୋଇଛି ମୋର ସ୍ୱଭାବ ଆସୁରୀ ହୋଇଯାଉଛି ଆତ୍ମା ହିଁ ଏହି କର୍ମକ୍ଷେତ୍ରରେ ଶରୀର ନେଇ ସମସ୍ତ ଅଭିନୟ କରୁଛି ତେଣୁ ସର୍ବଦା ଆତ୍ମା ନିଶ୍ଚୟ ହୋଇ ରହିବା ଉଚିତ ମୁଁ ଆତ୍ମା ହିଁ ସବୁକିଛି କରୁଛି ଏବେ ବାବାଙ୍କ ସହିତ ମିଶିଛୁ ପୁଣି 5000 ବର୍ଷ ପରେ ମିଶିବୁ ଏକଥା ମଧ୍ୟ ବୁଝୁଛ ପୂଜ୍ୟ ଏବଂ ପୂଜାରୀ ପବିତ୍ର ଏବଂ ପତିତ ହୋଇ ଆସିଛୁ ପୂଜ୍ୟ ଥିବା ସମୟରେ କେହି ବି ପତିତ ହୋଇପାରିବେ ନାହିଁ ପୂଜାରୀ ଥିବା ସମୟରେ କେହି ବି ପବିତ୍ର ଆତ୍ମା ରହିବେ ନାହିଁ ସତ୍ୟଯୁଗରେ ପବିତ୍ର ପୂଜ୍ୟ ହେବେ ଦ୍ୱାପରରୁ ରାବଣ ରାଜ୍ୟ ଆରମ୍ଭ ହେଉଥିବାରୁ ସମସ୍ତେ ପତିତ ପୂଜାରୀ ହୋଇଛନ୍ତି ଶିବବାବା କହୁଛନ୍ତି ଦେଖ ଶଙ୍କରାଚାର୍ଯ୍ୟ ମଧ୍ୟ ମୋର ପୂଜାରୀ ଅଟନ୍ତି ମୋତେ ହିଁ ପୂଜା କରୁଛନ୍ତି ନା ଶିବଙ୍କର ଚିତ୍ର କାହା ପାଖରେ ହୀରା ସୁନା ଅଥବା ଚାନ୍ଦିର ରହିଥାଏ ଯିଏ ପୂଜା କରୁଛନ୍ତି ସେହି ପୂଜାରୀକୁ ପୂଜ୍ୟ ତ କୁହାଯିବ ନାହିଁ ସାରା ଦୁନିଆରେ ବର୍ତ୍ତମାନ ଜଣେ ହେଲେ ବି ପୂଜ୍ୟ ଆତ୍ମା ନାହାନ୍ତି ପୂଜ୍ୟ ପବିତ୍ର ହୋଇ ପୁଣି ଅପବିତ୍ର ହେଉଛନ୍ତି ବାବା କହୁଛନ୍ତି ନୂଆ ଦୁନିଆରେ ପବିତ୍ର ଥାନ୍ତି ପବିତ୍ରଙ୍କର ହିଁ ପୂଜା ହୋଇଥାଏ କୁମାରୀ ପବିତ୍ର ଥିବା ସମୟରେ ପୂଜ୍ୟ ଯୋଗ୍ୟ ହୋଇଥାଏ ଅପବିତ୍ର ହେଲେ ପୁଣି ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇବାକୁ ପଡ଼ିଥାଏ ପୂଜାର କେତେ ସାମଗ୍ରୀ ରହିଛି କେଉଁଠି ପ୍ରଦର୍ଶନୀ ମ୍ୟୁଜିୟମ ଆଦି ଖୋଲିଲେ ଉପରେ ତ୍ରିମୂର୍ତ୍ତି ଶିବଙ୍କ ଚିତ୍ର ନିଶ୍ଚୟ ରହିବା ଦରକାର ତଳେ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ରହୁ ଆମେ ଏହି ପୂଜ୍ୟ ଦେବୀ ଦେବତା ଧର୍ମର ସ୍ଥାପନା କରୁଛୁ ସେଠାରେ ଅନ୍ୟ କୌଣସି ଧର୍ମ ରହିବ ନାହିଁ ତୁମେ ବୁଝାଇ ପାରିବ ପ୍ରଦର୍ଶନୀରେ ତ ଭାଷଣ ଆଦି କରିପାରିବ ନାହିଁ ବୁଝାଇବା ନିମନ୍ତେ ଅଲଗା ପ୍ରବନ୍ଧ ରହିବା ଦରକାର ଏହା ହେଉଛି ମୁଖ୍ୟ କଥା ଆମେ ଭାରତବାସୀଙ୍କୁ ଖୁସି ଖବର ଶୁଣାଉଛୁ ଆମେ ଏହି ରାଜ୍ୟ ସ୍ଥାପନା କରୁଛୁ ଏହି ଦୈବୀ ରାଜବଂଶ ଥିଲା ଏବେ ନାହିଁ ପୁନର୍ବାର ଏହାର ସ୍ଥାପନା ହେଉଛି ଆଉ ସବୁ ବିନାଶ ହୋଇଯିବ ସତ୍ୟଯୁଗରେ ଏହି ଏକ ଧର୍ମ ଥିବା ସମୟରେ ଅନେକ ଧର୍ମ ନଥିଲା ଏବେ ଅନେକ ଧର୍ମ ମିଶି ଏକ ଧର୍ମ ତ ହୋଇପାରିବ ନାହିଁ ଗୋଟିଏ ପରେ ଗୋଟିଏ ଧର୍ମର ସ୍ଥାପନା ଓ ବୃଦ୍ଧି ହୋଇଚାଲିଛି ପ୍ରଥମରୁ ଥିବା ଆଦି ସନାତନ ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି ଏପରି କେହି ନାହାନ୍ତି ଯିଏ ନିଜକୁ ଦେବୀ ଦେବତା ଧର୍ମର କହୁଥିବେ, ଏହାକୁ ବିକାରୀ ଦୁନିଆ କୁହାଯାଉଛି। ତୁମେ କହିପାରିବ, ଆମେ ଆପଣଙ୍କୁ ଖୁସି ଖବର ଶୁଣାଉଛୁ, ଶିବ ବାବା ନିର୍ବିକାରୀ ଦୁନିଆ ସ୍ଥାପନ କରୁଛନ୍ତି। ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମା କୁମାର କୁମାରୀ ଅଟୁ। ପ୍ରଥମେ ଆତ୍ମା ରୂପେ ଆମେ ଭାଇ ଭାଇ ଅଟୁ, ପୁଣି ରଚନା ହେଉଥିବାରୁ ନିଶ୍ଚୟ ଭାଇ ଭଉଣୀ ହେବୁ। ସମସ୍ତେ କହୁଛନ୍ତି, ବାବା ଆମେ ଆପଣଙ୍କର ସନ୍ତାନ, ତେବେ ଭାଇ ଭଉଣୀଙ୍କର ବିକାରୀ ଦୃଷ୍ଟି ହୋଇପାରିବ ନାହିଁ। ଏହି ଅନ୍ତିମ ଜନ୍ମ ପବିତ୍ର ହେଲେ ତେବେ ଯାଇ ପବିତ୍ର ବିଶ୍ୱର ମାଲିକ ହୋଇପାରିବ। ତୁମେ ଜାଣିଛ, ଗତି ସଦ୍ଗତି ଦାତା ହେଉଛନ୍ତି ଏକମାତ୍ର ବାବା। ପୁରୁଣା ଦୁନିଆ ବଦଳି ନିଶ୍ଚୟ ନୂଆ ଦୁନିଆର ସ୍ଥାପନା ହେବ, ଏହା ତ ଭଗବାନ ହିଁ କରିବେ। ଏବେ ଯେ ନୂଆ ଦୁନିଆ କିପରି ସୃଷ୍ଟି କରୁଛନ୍ତି ଏକଥା ତୁମେ ହିଁ ଜାଣିଛ। ଏବେ ପୁରୁଣା ଦୁନିଆ ମଧ୍ୟ ରହିଛି, ବିନାଶ ହୋଇନାହିଁ। ଚିତ୍ରରେ ମଧ୍ୟ ଅଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଏହା ତାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ। ବ୍ରହ୍ମାଙ୍କର ଯୋଡ଼ି ନୁହେଁ, ବ୍ରହ୍ମା ତ ପୋଷ୍ୟପୁତ୍ର, ତାଙ୍କ ସନ୍ତାନ ହୋଇଛନ୍ତି। ବୁଝାଇବା ନିମନ୍ତେ ବହୁତ ତର୍କସଙ୍ଗତ ତଥ୍ୟ ଦରକାର। ଶିବ ବାବା ବ୍ରହ୍ମାଙ୍କ ମଧ୍ୟରେ ପ୍ରବେଶ କରି ଆମକୁ ନିଜର କରୁଛନ୍ତି। ଶରୀରରେ ପ୍ରବେଶ କଲେ ତ କହିବେ, ହେ ଆତ୍ମା ତୁମେ ମୋର ସନ୍ତାନ ଅଟ। ଆତ୍ମାମାନେ ତ ଅଛନ୍ତି, ପୁଣି ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରାଗଲେ ନିଶ୍ଚୟ ବ୍ରହ୍ମା କୁମାର କୁମାରୀ ହେବେ, ତେବେ ଭାଇ ଭଉଣୀ ହେଇଗଲେ ଅନ୍ୟ ସବୁ ଦୃଷ୍ଟି ପରିବର୍ତ୍ତନ ହୋଇଯିବ। ତେବେ ଶିବବାବାଙ୍କ ଠାରୁ ପବିତ୍ର ହେବାର ସମ୍ପତ୍ତି ନେଉଛୁ, ରାବଣ ଠାରୁ ଆମକୁ ଅଭିଶାପ ମିଳୁଛି। ଏବେ ଆମେ ଦେହ ଅଭିମାନୀ ହେଇଛୁ, ତେଣୁ ବାବାଙ୍କର ସମ୍ପତ୍ତିରୁ ବଞ୍ଚିତ ଅଛୁ। ପୁଣି ଦେହି ଅଭିମାନୀ ହେଉଛୁ, ତେଣୁ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି। ଦେହ ଅଭିମାନ ଦ୍ୱାରା ରାବଣ ଠାରୁ ଅଭିଶାପ ମିଳୁଛି, ଅଭିଶାପ ମିଳିବା ଦ୍ୱାରା ଅଧଗତି ହୋଇଛି। ଏବେ ଭାରତ ଶ୍ରାପିତ ହୋଇଯାଇଛି, ଭାରତକୁ ଏତେ କାଙ୍ଗାଳ ବିକାରୀ କିଏ କରାଇଲା? ଏହା କାହାର ତ ଅଭିଶାପ ଅଟେ ନା, ଏହା ହେଉଛି ରାବଣ ରୂପୀ ମାୟାର ଅଭିଶାପ। ପ୍ରତ୍ୟେକ ବର୍ଷ ରାବଣକୁ ଜଳାଉଥିବାରୁ ନିଶ୍ଚିତ ତ ଶତ୍ରୁ ଅଟେ ନା, ଧର୍ମରେ ହିଁ ଶକ୍ତି ରହିଥାଏ। ଏବେ ଆମେ ଦେବତା ଧର୍ମର ହେଉଛୁ, ବାବା ନୂଆ ଧର୍ମ ସ୍ଥାପନା କରିବାର ନିମିତ୍ତ ଅଟନ୍ତି। କେତେ ଶକ୍ତିଶାଳୀ ଧର୍ମ ସ୍ଥାପନା କରୁଛନ୍ତି, ଆମେ ବାବାଙ୍କ ଠାରୁ ଶକ୍ତି ନେଇ ସାରା ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛୁ। ବାବାଙ୍କ ସ୍ମୃତି ଦ୍ୱାରା ହିଁ ଶକ୍ତି ମିଳୁଛି ଏବଂ ବିକର୍ମ ବିନାଶ ହେଉଛି, ତେଣୁ ଏହିଭଳି ଏକ ପ୍ରସଙ୍ଗ ଲେଖିଦେବା ଉଚିତ। ଆମେ ଖୁସି ଖବର ଶୁଣାଉଛୁ, ବର୍ତ୍ତମାନ ଏହି ଧର୍ମର ସ୍ଥାପନା ହେଉଛି, ଯାହାକୁ ହେଭେନ ସ୍ୱର୍ଗ କୁହାଯାଉଛି। ଏହିପରି ବଡ଼ ବଡ଼ ଅକ୍ଷରରେ ଲେଖିଦିଅ, ବାବା ରାୟ ଦେଉଛନ୍ତି, ଏହା ହେଉଛି ସବୁଠାରୁ ମୁଖ୍ୟ କଥା। ଏବେ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି, ପ୍ରଜାପିତା ବ୍ରହ୍ମା ମଧ୍ୟ ବସିଛନ୍ତି। ଆମେ ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ଶ୍ରୀମତ ମାଧ୍ୟମରେ ଏହି କାର୍ଯ୍ୟ କରୁଛୁ। ବ୍ରହ୍ମାଙ୍କର ମତ ନୁହେଁ, ଶ୍ରୀମତ ହେଉଛି ପରମପିତା ପରମାତ୍ମା ଶିବଙ୍କର, ଯିଏ ସମସ୍ତଙ୍କର ପିତା ଅଟନ୍ତି। ବାବା ହିଁ ଏକ ଧର୍ମର ସ୍ଥାପନା, ଅନେକ ଧର୍ମର ବିନାଶ କରାଉଛନ୍ତି, ରାଜଯୋଗ ଶିଖି ଏହିପରି ଶ୍ରେଷ୍ଠ ହେଉଛନ୍ତି। ଆମେ ମଧ୍ୟ ଏହିପରି ହେଉଛୁ, ଆମେ ବେହଦର ସନ୍ନ୍ୟାସ କରୁଛୁ, କାହିଁକି ନା ଜାଣିଛୁ ଏ ପୁରୁଣା ଦୁନିଆ ଭସ୍ମ ହୋଇଯିବ। ଯେପରି ଲୌକିକ ପିତା ନୂଆ ଘର କଲେ ପୁରୁଣାରୁ ମମତ ତୁଟିଯାଏ, ବାବା କହୁଛନ୍ତି ପୁରୁଣା ଦୁନିଆ ବିନାଶ ହୋଇଯିବ, ଏବେ ତୁମ ପାଇଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ତୁମେ ନୂଆ ଦୁନିଆ ପାଇଁ ପଢ଼ୁଛ, ଅନେକ ଧର୍ମର ବିନାଶ ଏକ ଧର୍ମର ସ୍ଥାପନା ସଙ୍ଗମରେ ହେଉଛି, ଲଢ଼େଇ ଲାଗିବ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ। ସତ୍ୟଯୁଗରେ ଏହାଙ୍କ ରାଜ୍ୟ ଥିବା ସମୟରେ ଅନ୍ୟ କୌଣସି ଧର୍ମ ନଥିଲା, ବାକି ସବୁ ଆତ୍ମା କେଉଁଠି ଥିଲେ ଏହି ଜ୍ଞାନ ବୁଦ୍ଧିରେ ରଖିବାକୁ ହେବ। ବ୍ରହ୍ମା ବାବା କହୁଛନ୍ତି, ଏପରି ନୁହେଁ ଏହି ଜ୍ଞାନ ବୁଦ୍ଧିରେ ରଖି ମୁଁ ଅନ୍ୟ କାମ କରୁନାହିଁ, କେତେ ଖିଆଲ ରଖୁଛି, ଚିଠି ଲେଖିବା, ପଢ଼ିବା, ଘରର ଖିଆଲ ରଖିବାକୁ ପଡୁଛି, ତଥାପି ହିଁ ବାବାଙ୍କୁ ମନେ ପକା ଚାଲିଛି। ବାବାଙ୍କୁ ମନେ ନ ପକାଇଲେ ବିକର୍ମ ବିନାଶ କିପରି ହେବ? ଏବେ ତୁମକୁ ଜ୍ଞାନ ମିଳୁଛି, ତୁମେ ଅଧାକଳ୍ପ ପାଇଁ ପୂଜ୍ୟ ହେଉଛ, ଅଧାକଳ୍ପ ପୂଜାରୀ ତମ ପ୍ରଧାନ, ପୁଣି ଅଧାକଳ୍ପ ପୂଜ୍ୟ ସତ ପ୍ରଧାନ ହେଉଛ। ଆତ୍ମା ପରମପିତା ପରମାତ୍ମାଙ୍କ ସହିତ ଯୋଗ ଲଗାଇବା ଦ୍ୱାରା ହିଁ ପାରସ ହେଉଛି, ଅର୍ଥାତ୍ ଦିବ୍ୟ ହେଉଛି। ବାବାଙ୍କୁ ମନେ ପକାଇ ପକାଇ ଲୌହ ଯୁଗରୁ ସୁବର୍ଣ୍ଣ ଯୁଗକୁ ଚାଲିଯିବ। ପତିତ ପାବନ ଜଣଙ୍କୁ ହିଁ କୁହାଯାଇଥାଏ, ଆଗକୁ ଗଲେ ତୁମର ପ୍ରଭାବ ବିସ୍ତାର ହେବ। ଏହା ତ ସବୁ ଧର୍ମର ନିମନ୍ତେ ଉଦ୍ଦିଷ୍ଟ। ତୁମେ କହୁଛ ମଧ୍ୟ ବାବା କହୁଛନ୍ତି ଯେ ମୁଁ ପତିତ ପାବନ ଅଟେ, ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ, ବାକି ସମସ୍ତ ହିସାବ କିତାବ ଯୁକ୍ତ କରିଯିବେ, କେଉଁଠି ଦ୍ୱନ୍ଦ୍ୱରେ ପଡ଼ିଲେ ପଚାରି ପାରିବ, ସତ୍ୟଯୁଗରେ କମ୍ ଆତ୍ମା ରହିବେ। ଏବେ ତ ଅନେକ ଧର୍ମ ରହିଛି, ନିଶ୍ଚୟ ହିସାବ କିତାବ ଯୁକ୍ତ କରି ପୁଣି ଏପରି ହେବ ଯେପରି ଥିଲେ। ବିସ୍ତାରକୁ କାହିଁକି ଯିବୁ, ଜାଣିଛ ପ୍ରତ୍ୟେକ ନିଜ ନିଜ ଅଭିନୟ କରିବେ। ଏବେ ସମସ୍ତଙ୍କୁ ଘରକୁ ଯିବାକୁ ହେବ, କାହିଁକି ନା ଏମାନେ ସବୁ ସତ୍ୟଯୁଗରେ ନଥିଲେ। ବାବା ଆସୁଛନ୍ତି ଏକ ଧର୍ମର ସ୍ଥାପନା, ଅନେକ ଧର୍ମର ବିନାଶ କରିବା ପାଇଁ। ଏବେ ନୂଆ ଦୁନିଆର ସ୍ଥାପନା ହେଉଛି, ପୁଣି ସତ୍ୟଯୁଗ ନିଶ୍ଚିତ ଆସିବ, ଚକ୍ର ନିଶ୍ଚୟ ଘୂରିବ, ଅନେକ ଖ୍ୟାଲ କର ନାହିଁ। ମୂଳ କଥା, ଆମେ ସତପ୍ରଧାନ ହେଲେ ଉଚ୍ଚ ପଦ ପାଇବୁ। କୁମାରୀମାନେ ଏହି ସେବାରେ ଲାଗିଯିବା ଉଚିତ। କୁମାରୀଙ୍କର ରୋଜଗାର ମା ବାପା ଖାଇ ନଥାନ୍ତି, କିନ୍ତୁ ଆଜିକାଲି ପରିସ୍ଥିତିକୁ ନେଇ କୁମାରୀମାନଙ୍କୁ ମଧ୍ୟ ରୋଜଗାର କରିବାକୁ ପଡୁଛି। ତୁମେ ଜାଣୁଛ, ଏବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାକୁ ପଡିବ। ଆମେ ରାଜଯୋଗୀ ଅଟୁ, ବାବାଙ୍କଠାରୁ ନିଶ୍ଚୟ ସମ୍ପତ୍ତି ନେବୁ। ଏବେ ତୁମେ ପାଣ୍ଡବ ସେନାରେ ଅଛ, ନିଜର ସେବା କରି ମଧ୍ୟ ଏହି ଖ୍ୟାଲ ରଖିବାକୁ ହେବ। ଆମେ ଯାଇ କିପରି ସମସ୍ତଙ୍କୁ ରାସ୍ତା ବତାଇବ, ଯେତେ କରିବ ସେତେ ଉଚ୍ଚ ପଦ ପାଇବ। ବାବାଙ୍କୁ ପଚାରି ପାର, ଏହି ଅବସ୍ଥାରେ ମରିଗଲେ ଆମେ କି ପଦ ପାଇବ? ବାବା ତୁରନ୍ତ ବତାଇ ଦେବେ, ସେବା କରୁନାହ, ସେଥିପାଇଁ ସାଧାରଣ ଘରେ ଯାଇ ଜନ୍ମ ନେଇ ପୁଣି ଆସି ଜ୍ଞାନ ନେବ। ଏହା ମୁସ୍କିଲ ଅଟେ, କାହିଁକି ନା ଛୋଟ ପିଲା ଏତେ ଜ୍ଞାନ ଧାରଣ କରିପାରିବେ ନାହିଁ। ଧରିନିଅ ବାକି ଦୁଇ ତିନି ବର୍ଷ ରହିବେ, ତେବେ କଣ ପଢ଼ିପାରିବେ? ବାବା କହିଦେବେ, ତୁମେ କୌଣସି କ୍ଷତ୍ରିୟ କୂଳରେ ଯାଇ ଜନ୍ମ ନେବ, ପଛକୁ ଯାଇ ଦି ମୁକୁଟଧାରୀ ହେବ। ସ୍ୱର୍ଗର ସମ୍ପୂର୍ଣ୍ଣ ସୁଖ ପାଇପାରିବ ନାହିଁ, ଯିଏ ସମ୍ପୂର୍ଣ୍ଣ ସେବା କରିବେ, ଭଲ ଭାବେ ପଢ଼ିବେ, ସେ ସମ୍ପୂର୍ଣ୍ଣ ସୁଖ ପାଇବେ। ପୁରୁଷାର୍ଥର କ୍ରମ ଅନୁସାରେ ଏହି ଚିନ୍ତା ରହିବା ଉଚିତ, ଏବେ ନହେଲେ କଳ୍ପକଳ୍ପ ହୋଇପାରିବ ନାହିଁ। ପ୍ରତ୍ୟେକ ନିଜକୁ ଜାଣିପାରିବେ, ଆମେ କେତେ ନମ୍ବରରେ ପାସ୍ ହେବୁ, ସବୁ ଜାଣୁଛନ୍ତି। ପୁଣି କୁହାଯାଉଛି ଡ୍ରାମା, ଭିତରେ ଭିତରେ ଦୁଃଖୀ ହେବେ ନା, ବସି ବସି ଭାବିବେ ଆମର କଣ ହୋଇଗଲା, ବସି ବସି ମନୁଷ୍ୟ ମରିଯାନ୍ତି। ସେଥିପାଇଁ ବାବା କହୁଛନ୍ତି, ଅଳସୁଆ ହୁଅ ନାହିଁ, ପୁରୁଷାର୍ଥ କରି ପତିତରୁ ପବିତ୍ର ହୁଅ, ଅନ୍ୟକୁ ରାସ୍ତା ବତାଇ ଚାଲ। କୌଣସି ମିତ୍ର ସମ୍ବନ୍ଧୀ ଆଦି ଥିଲେ ତାଙ୍କ ପ୍ରତି ଦୟା ଆସିବା ଦରକାର। ଦେଖନ୍ତି, ଇଏ ବିକାରୀ ହେବା ବିନା ରହିପାରିବେ ନାହିଁ, ତଥାପି ବୁଝାଇବା ଦରକାର। ନ ମାନିଲେ ଧରିନିଅ ଯେ ଆତ୍ମା ଆମ କୂଳର ନୁହଁ, ଚେଷ୍ଟା କରି ବାପ ଘର ଶାଶୁର ଘର ଲୋକଙ୍କର କଲ୍ୟାଣ କରିବା ଉଚିତ। ଏପରି ଚଳନି ନ ହେଉ ଯାହାଫଳରେ କହିବେ ଯେ ଇଏ ତ ଆମ ସହିତ କଥା ହେଉନାହାନ୍ତି, ମୁହଁ ବୁଲାଇ ଦେଉଛନ୍ତି। ଏପରି କରିବା ନାହିଁ, ସମସ୍ତଙ୍କ ସହିତ ସମ୍ବନ୍ଧ ଯୋଡ଼ିବାକୁ ହେବ, ଆମେ ତାଙ୍କର ମଧ୍ୟ କଲ୍ୟାଣ କରିବୁ, ବହୁତ ଦୟାଶୀଳ ହେବା ଉଚିତ। ଆମେ ସୁଖ ଆଡ଼କୁ ଯାଉଥିବାରୁ ଅନ୍ୟମାନଙ୍କୁ ମଧ୍ୟ ସୁଖର ରାସ୍ତା ବତାଇବା ଉଚିତ। ତୁମେ ଅନ୍ଧମାନଙ୍କର ଲାଠି ଅଟନା, ଗାୟନ କରନ୍ତି ତୁମେ ଅନ୍ଧମାନଙ୍କର ଲାଠି, ଆଖି ସମସ୍ତଙ୍କର ଅଛି, ତଥାପି ଡାକୁଛନ୍ତି ରାସ୍ତା ଦେଖାଅ, କାହିଁକି ନା ଜ୍ଞାନର ତୃତୀୟ ନେତ୍ର ନାହିଁ, ଶାନ୍ତି ସୁଖର ମାର୍ଗଦର୍ଶକ ଏକମାତ୍ର ବାବା ଅଟନ୍ତି। ଏକଥା ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି, ଆଗରୁ ବୁଝୁନଥିଲ। ଭକ୍ତି ମାର୍ଗରେ କେତେ ମନ୍ତ୍ର ଜପୁଛନ୍ତି, ରାମ ରାମ କହି ମାଛ ପିମ୍ପୁଡ଼ି ଆଦିକୁ ଖୁଆଇଥାନ୍ତି। ଏବେ ଜ୍ଞାନ ମାର୍ଗରେ ତ ଏସବୁ କିଛି କରିବାର ଦରକାର ନାହିଁ। ଢେରକୁ ଢେର ପକ୍ଷୀ ମରିଯାଉଛନ୍ତି, ଗୋଟିଏ ତୁଫାନ ହେଲେ କେତେ ମରିଯାଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ତ ଏବେ ବହୁତ ଜୋରରେ ଆସିବ, ଏ ରିହର୍ସଲ ଚାଲିବ, ବିନାଶ ତ ନିଶ୍ଚୟ ହେବ। ମନରେ ଆସୁଛି ଏବେ ଆମେ ସ୍ୱର୍ଗକୁ ଯିବୁ, ସେଠାରେ ନିଜର ଫାର୍ଷ୍ଟ କ୍ଲାସ ମହଲ ତିଆରି କରିବୁ, ଯେପରି କଳ୍ପ ପୂର୍ବରୁ କରିଥିଲୁ। କଳ୍ପ ପୂର୍ବରୁ ଯେଉଁମାନେ କରିଥିଲେ ସେମାନେ କରିବେ, ସେ ସମୟରେ ସେହି ବୁଦ୍ଧି ଆସିଥିବ, ତାଙ୍କ ଖ୍ୟାଲ ଏବେ କାହିଁକି କରିବୁ? ଏହାଠାରୁ ତ ଭଲ ବାବାଙ୍କ ସ୍ମୃତିରେ ରହିବା, ଯୋଗର ଯାତ୍ରାକୁ ଭୁଲ ନାହିଁ। କଳ୍ପ ପୂର୍ବ ପରି ମହଲ ହେବ, କିନ୍ତୁ ଏବେ ଯୋଗର ଯାତ୍ରା ରହି ବହୁତ ଖୁସିରେ ରହିବା ଉଚିତ ଯେ ଆମକୁ ବାପ ଶିକ୍ଷକ ସଦ୍ଗୁରୁ ମିଳିଛନ୍ତି, ଏହି ଖୁସିରେ ଲୋମ ଟାଙ୍କୁରି ଉଠିବା ଉଚିତ। ତୁମେ ଜାଣିଛ ଆମେ ଆସିଛୁ ଅମରପୁରୀର ମାଲିକ ହେବା ପାଇଁ, ଏହି ଖୁସି ସ୍ଥାୟୀ ରହିବା ଉଚିତ। ଏଠାରେ ରହିଲେ ପୁଣି ଏକୋଇଶ ଜନ୍ମ ସେଠାରେ ସ୍ଥାୟୀ ହୋଇଯିବ, ବହୁତଙ୍କୁ ବାବାଙ୍କ ସ୍ମୃତି ଦେଲେ ନିଜର ମଧ୍ୟ ସ୍ମୃତି ରହିବ। ପୁଣି ଅଭ୍ୟାସରେ ପଡ଼ିଯିବ, ଜାଣିଛ ଏ ଅପବିତ୍ର ଦୁନିଆକୁ ନିଆଁ ଲାଗିଯିବ। ତୁମ ବ୍ରାହ୍ମଣମାନଙ୍କର ହିଁ ଏହି ଖ୍ୟାଲ ରହିଛି, ଏତେ ବଡ଼ ଦୁନିଆ ବିନାଶ ହୋଇଯିବ, ସତ୍ୟଯୁଗରେ ଏକଥା କିଛି ଜଣାପଡ଼ିବ ନାହିଁ। ବର୍ତ୍ତମାନ ଅନ୍ତ ସମୟ, ତୁମେ ନିରନ୍ତର ସ୍ମୃତିରେ ରହିବା ପାଇଁ ପୁରୁଷାର୍ଥ କରୁଛ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତାପିତା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଆଜିର ଧାରଣା ପାଇଁ ମୁଖ୍ୟ ସାର, ପ୍ରଥମ ନମ୍ବର, ଅତୀତରୁ ପାବନ ହେବାର ପୁରୁଷାର୍ଥରେ ସୁସ୍ଥି ବା ଆଳସ୍ୟ କରିବାର ନାହିଁ। ନିଜର ମିତ୍ର ସମ୍ବନ୍ଧୀମାନଙ୍କ ଉପରେ ଦୟା ରଖି ସେମାନଙ୍କୁ ଜ୍ଞାନ ବୁଝାଇବାକୁ ହେବ, ତାଙ୍କଠାରୁ ଦୂରେଇ ଯିବାର ନାହିଁ। ଦ୍ୱିତୀୟ ନମ୍ବର, ନିଜର ଚଳନୀ ଏପରି ହେବା ଉଚିତ ନୁହେଁ ଯାହାକି କେହି କହିବେ ଯେ ଇଏ ତ ମୁହଁ ବୁଲାଇ ନେଇଛନ୍ତି। ଦୟାଶୀଳ ହୋଇ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ ଏବଂ ଅନ୍ୟ ସବୁ ବିଚାର ଛାଡ଼ି ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ। ଆଜିର ବରଦାନ ଅଛି, ସତ୍ୟତା, ସ୍ୱଚ୍ଛତା ଏବଂ ନିର୍ଭୟତା ଆଧାରରେ ପ୍ରତ୍ୟକ୍ଷତା କରୁଥିବା ରମତା ଯୋଗୀ ଅର୍ଥାତ୍ ମସ୍ତ ଯୋଗୀ ଭବ। ବିସ୍ତାରରେ ଅଛି, ପରମାତ୍ମା ପ୍ରତ୍ୟକ୍ଷତାର ଆଧାର ସତ୍ୟତା ଅଟେ ଏବଂ ସତ୍ୟତାର ଆଧାର ସ୍ୱଚ୍ଛତା ବା ନିର୍ଭୟତା ଅଟେ। ଯଦି କୌଣସି ପ୍ରକାରର ଅସ୍ୱଚ୍ଛତା ଅର୍ଥାତ୍ ସଫାଇ ସଚ୍ଚାଇର କମି ରହିଥିବ ବା ନିଜର ତମଗୁଣୀ ସଂସ୍କାର ଉପରେ ବିଜୟୀ ହେବାରେ, ସଂସ୍କାର ମିଶାଇବାରେ ବା ବିଶ୍ୱ ସେବାର କ୍ଷେତ୍ରରେ ନିଜର ସିଦ୍ଧାନ୍ତକୁ ସିଦ୍ଧି କରିବାରେ ଭୟ ରହିଥିବ, ତେବେ ପ୍ରତ୍ୟକ୍ଷତା ହୋଇପାରିବ ନାହିଁ। ସେଥିପାଇଁ ସତ୍ୟତା ଏବଂ ନିର୍ଭୟତାକୁ ଧାରଣ କରି ଗୋଟିଏ ହିଁ ଲଗନରେ ମସ୍ତ ରହୁଥିବା ରମତା ଯୋଗୀ ସହଜ ରାଜଯୋଗୀ ହୁଅ, ତେବେ ଯାଇ ସହଜ ରୀତିରେ ଅନ୍ତିମ ପ୍ରତ୍ୟକ୍ଷତା ହେବ। ଆଜିର ସ୍ଲୋଗାନ ଅଛି, ବେହଦ୍ର ଦୃଷ୍ଟିବୃତ୍ତି ହିଁ ଏକତାର ଆଧାର ଅଟେ, ସେଥିପାଇଁ ନିଜକୁ ସୀମାବଦ୍ଧ କର ନାହିଁ। ଅବ୍ୟକ୍ତ ଇଶାରା, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ବିସ୍ତାରରେ, ଅଶରୀରୀ ହେବା ହିଁ ଏହି ୱେୟାରଲେସ୍ ସେଟ୍ର ସେଟିଂ ଅଟେ। ଯଦି ଟିକେ ବି ଅଂଶ ମାତ୍ରରେ ମଧ୍ୟ ବିକାର ରହିଥିବ, ତେବେ ତାହା ୱେୟାରଲେସ୍ ସେଟ୍କୁ ବେକାର କରିଦେବ। ସେଥିପାଇଁ ଏବେ କର୍ମବନ୍ଧନରୁ ମୁକ୍ତ ହୋଇ କର୍ମଯୋଗୀ ହୁଅ ଏବଂ ଅନେକ ବନ୍ଧନରୁ ମୁକ୍ତ ହୋଇ ଏକମାତ୍ର ବାବାଙ୍କ ସମ୍ବନ୍ଧରେ ରହିବାର ଅନୁଭବ କର। ତାହେଲେ ସର୍ବଦା ଏଭର୍ ରେଡି ଅର୍ଥାତ୍ ସଦା ପ୍ରସ୍ତୁତ ରହିପାରିବ। ଚେକ୍ କର, ମୋ ଭିତରେ କୌଣସି ବିକାର ଲୁଚି ନାହିଁ ତ? ଆଚ୍ଛା, ଓମ୍ ଶାନ୍ତି।